आकाशवाणी संवाद पढ़ुछन्ते उदयनाथ स्वाई। मुख्य संवाद, जनगणना प्रक्रिया नागरिकों दायित्व और एथिरे समस्त अंशग्रहण करने को आह्वान देले प्रधानमंत्री। पश्चिमबंगरे द्वितीय पर्याय विधानसभा निर्वाचन पई आसंताकाली शेष होउछि प्रचार। सिक्किम को आसंताकाली ठारु दुईदिनिया गस्तरे जिबे प्रधानमंत्री। यूएई राष्ट्रपति और जातीय सुरक्षा परामर्शदाता अजित डोभालों मध्य विभिन्न प्रसंग नहीं आलोचना। एवं आईपीएल क्रिकेट आउ किछि समय परे लखनऊ सुपर जायंट्स और कोलकाता नाइट राइडर्स मध्य खेल मैच। प्रधानमंत्री नरेन्द्र मोदी कहते चलित जनगणना प्रक्रिया केवल एक सरकारी कार्य नुहे बर समस्त नागरिकों दायित्व और समस्त अंशग्रहण अत्यंत गुरुत्वपूर्ण। आकाशवाणी मन की बात कार्यक्रम में देशवासी संबोधित कर श्री मोदी कहते 2027 जनगणना कार्य संपूर्ण डिजिटाल प्रक्रिया जो नागरिक जनगणनाकारी गस्त पूर्व मोबाइल आप मध्यम स्वगणना करपर्यंत 1,20,000,000 पर गृह गणना शेष होता प्रधानमंत्री संबोधन में तथ्य सुरक्षा और गोपनीयता सुनिश्चित कर जनसाधारण यह प्रक्रिय अधिक अंशग्रहण करने को श्री मोदी आह्वान देते।
जनगणना 2027 को डिजिटल बनाया गया है। सारी जानकारी सीधे डिजिटल माध्यम में दर्ज हो रही है। इस बार जनगणना में आपकी भागीदारी भी आसान बनाई गई है। अब तक लगभग 1,20,00,000 परिवारों का मकान सूचीकरण का कार्य पूरा भी हो चुका है। आपकी दी गई जानकारी पूरी तरह सुरक्षित रहती है या गोपनीय रखी जाती है।
तमिलनाडु कल्पकम फास्ट ब्रिडर रिएक्टर गुरुत्वपूर्ण सफलता हासिल करने पर प्रधानमंत्री श्री मोदी देशर परमाणु वैज्ञानिक मान प्रशंसा करते। कल्पकम प्रथम ब्रिडर रिएक्टर देशर प्रथम आत्मनिर्भरशील परमाणु श्रृंखलार सफलता को दर्शाऊ। प्रधानमंत्री कहते यहां भारतर परमाणु शक्ति जात्रा एक ऐतिहासिक माइलखुंट। यह रिएक्टर स्वदेशी प्रजुक्ति विद्यार निर्मित और भविष्य ईंधन उत्पादन कर श्री मोदी कहते। नवीकरणीय शक्ति उपर आलोचना पूर्वक श्री मोदी कहते भारतर पवन शक्ति क्षमता 56 GW अतिक्रम कर गत वर्ष अधिक 6 GW उत्पादन हो क्षेत्र में भारत बर्तमान विश्वस्तर में चतुर्थ स्थान में रही। भारतीय पनीर विश्वस्तरीय स्वीकृति विषय आलोचना कर दुग्ध उत्पादन क्षेत्र में भारत आंतर्जातिक स्तर में प्रसिद्धि लाभ कर मन की बात से कहते। मन की बात श्री मोदी बुद्ध पूर्णिमा शुभेच्छा जन अवसर में भगवान बुद्ध शिक्षार विश्वस्तरीय प्रासंगिकता आलोकपात कर आसंता मस 2 तारीख में देश गुरुदेव रवीन्द्रनाथ टागोर जन्मवार्षिकी पालन करने पूर्व श्रद्धांजलि अर्पण कर राष्ट्र निर्माण में अवदान को प्रधानमंत्री स्मरण कर। प्रधानमंत्री कहते मई मस समस्त 1857 प्रथम स्वाधीनता संग्राम को स्मरण कर समस्त स्वाधीनता संग्रामी को यह अवसर में प्रधानमंत्री सम्मान जनवा सहित लोकने देशप्रेम भावना जाग्रत आहवान देते। पश्चिमबंगरे द्वितीय तथा अंतिम पर्याय विधानसभा निर्वाचन पर आसंताकाली संध्यारे प्रचार कार्य शेष हो। विभिन्न राजनैतिक दलर प्रमुख नेता भोटर मानक दलय प्रार्थी सपक्ष में आकृष्ट करने शेष प्रयास जारी रखिंट। वरिष्ठ बीजेपी नेता तथा प्रधानमंत्री नरेन्द्र मोदी आज हुगुली जिलार आरमबाग और उत्तर 24 प्रगणा जिलार बनगांव में साधारण सभा को संबोधित कर तृणमूल कंग्रेस दुर्नीति और शासन में विफलता लोकमानक बीजेपी प्रति आकृष्ट करुच्ची। कृषक कल्याण को दलर प्रमुख प्राथमिकता कहवास बीजेपी नेतृत्वाधीन केन्द्र सरकार झोटर सर्वनिम्न सहायक मूल्य द्विगुणित करने क्रय 3 गुणा वृद्धि कर गहम और चावल पर झोटर पैकेजिंग को बाध्यतामूलक कर। पश्चिमबंगे झोटर चाहिदा वृद्धि एकक व्यवहार प्लास्टिक को निषेध कर प्रधानमंत्री कहते। राज्य में तृणमूल कंग्रेस सरकार समय महिला सब्ठ असुरक्षित श्री मोदी अभियोग कर सन्देश खाली घटना को उल्लेख कर स्थानीय असामाजिक तत्व राज्य सरकार समर्थन में महिला प्रति अन्याय कर से कहते।
टीएमसी की निर्ममता ने माँ को रुला दिया, माटी को सिंडिकेट और घुसपैठियों के हवाले कर दिया और बंगाल के मानुष को पलायन के लिए मजबूर कर दिया। साथियों, टीएमसी के महाजंगल राज में छोटे से छोटा नेता, छोटे से छोटा गुंडा भी खुद को सरकार समझता है।
ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ନଦିଆ ଜିଲ୍ଲାର ତେହେଟାଠାରେ ଏକ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କଲେ ଆସନ୍ତା ମଇ ମାସରୁ ମହିଳାମାନଙ୍କ ପାଇଁ ମାସିକ 3,000 ଟଙ୍କା, ବେକାର ଯୁବକଙ୍କ ପାଇଁ 3,000 ଟଙ୍କା ଏବଂ ଶିଶୁ ଯତ୍ନ ପାଇଁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ 21,000 ଟଙ୍କା ସହାୟତା ପ୍ରଦାନ କରିବାକୁ ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ପୂର୍ବସ୍ଥଳୀ ଉତ୍ତରରେ ଏକ ର୍ୟାଲିରେ ଯୋଗ ଦେଇଥିଲେ। ରାଜ୍ୟରେ ଆସନ୍ତା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଗତ ଗୁରୁବାର ଦିନ ହୋଇଥିଲା। ଆସନ୍ତା ମାସ 4 ତାରିଖରେ ପଶ୍ଚିମବଙ୍ଗ ସମେତ କେରଳ, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ସିକିମ୍କୁ ଦୁଇଦିନିଆ ଗସ୍ତରେ ଯିବେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗ୍ଟକ୍ର ଅର୍କିଡାରିୟମ୍ ପରିଦର୍ଶନ କରିବେ। ସେଠାରେ ରାଜ୍ୟର ପରିବେଶଗତ ଏବଂ ପୁଷ୍ପ ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ବିଶ୍ୱସ୍ତରୀୟ ଅର୍କିଡ୍ କେନ୍ଦ୍ର ରହିଛି। ପ୍ରଧାନମନ୍ତ୍ରୀ ପାଲଜୋର୍ ଷ୍ଟାଡିୟମ୍ରେ ସିକିମ୍ର 50ତମ ରାଜ୍ୟ ପ୍ରତିଷ୍ଠାର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ରାଜ୍ୟ ପାଇଁ 4,000 ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭିତ୍ତିଭୂମି, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, ପରିବେଶ, ପର୍ଯ୍ୟଟନ ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ନାମ୍ଚି ଜିଲ୍ଲାର ୟାଙ୍ଗଙ୍ଗ୍ଠାରେ 100 ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍କିଟାଲ ଏବଂ ଏନ୍ଆଇଟି ଦେଓରାଲିଠାରେ 30 ଶଯ୍ୟା ବିଶିଷ୍ଟ ସମନ୍ୱିତ ସୋଆ ରିଗ୍ପା ହସ୍କିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ନାମ୍ଚି ଓ ଗ୍ୟାଙ୍ଗ୍ଟକ୍ ଜିଲ୍ଲାକୁ ସଂଯୋଗ କରୁଥିବା ସିର୍ୱାନୀ ଏବଂ ଲୋୟର ସାମଡଙ୍ଗରେ ତିସ୍ତା ନଦୀ ଉପରେ 2ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ମଙ୍ଗଳବାରଠାରୁ ଦୁଇଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ବାରାଣସୀରେ ମହିଳା ସମ୍ମିଳନୀରେ ଯୋଗଦେବା ସହ 6,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ବନାରସ, ପୁଣେ, ହଡପସର ଏବଂ ଅଯୋଧ୍ୟା ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ୍ ଭଳି 2ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ହର୍ଦୋଇ ଗସ୍ତ କରି ସେଠାରେ ଗଙ୍ଗା ଏକ୍ସପ୍ରେସ୍ୱେର ଉଦ୍ଘାଟନ କରିବେ। 36,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଏହି 6 ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେ 594 କିଲୋମିଟର ଦୀର୍ଘ, ଯାହା 8 ଲେନ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରିବ। ଏହା ଏକ ପ୍ରବେଶ ନିୟନ୍ତ୍ରିତ ଗ୍ରୀନ୍ଫିଲ୍ଡ ହାଇସ୍ପିଡ୍ କରିଡର। ମିରଟ ଏବଂ ପ୍ରୟାଗରାଜ ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନର 10ରୁ 12 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ଶାହାଜାହାନପୁର ଜିଲ୍ଲାରେ 3.5 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଜରୁରୀକାଳୀନ ବିମାନ ଅବତରଣ ସ୍ଥଳୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 5ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯିବେ। ଗସ୍ତ ସମୟରେ ରାଷ୍ଟ୍ରପତି ସିମ୍ଲାର ମସବ୍ରାରେ ଥିବା ରାଷ୍ଟ୍ରପତି ନିବାସରେ ଅବସ୍ଥାନ କରିବେ। ବୁଧବାର ଦିନ ରାଷ୍ଟ୍ରପତି ସିମ୍ଲାର ଲୋକଭବନରେ ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ଏକ ଭୋଜିରେ ଯୋଗଦେବେ। ଗୁରୁବାର ଦିନ ରାଷ୍ଟ୍ରପତି ଅଟଳ ଟନେଲ ପରିଦର୍ଶନ କରିବା ସହ ଶୁକ୍ରବାର ପାଲମ୍ପୁରସ୍ଥିତ ଚୌଧୁରୀ ସର୍ବନ କୁମାର ହିମାଚଳ ପ୍ରଦେଶ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତା ମାସ 1ରେ ତାଙ୍କ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିମ୍ଲାରେ ଥିବା ଆର୍ମି ଟ୍ରେନିଂ କମାଣ୍ଡ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଗସ୍ତ ସମୟରେ ଉପରାଷ୍ଟ୍ରପତି ଆସନ୍ତାକାଲି ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହିୟାଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ୟୁଏଇରେ ଥିବା ଭାରତୀୟ ଦୂତାବାସ କହିଛି, ଉଭୟ ପକ୍ଷ ବ୍ୟାପକ ରଣନୈତିକ ସହଭାଗିତା, ଆଞ୍ଚଳିକ ପରିସ୍ଥିତି ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ପାକିସ୍ତାନକୁ ବିଶ୍ୱର ସବୁଠାରୁ ଅଧିକ କ୍ଷୁଧାର ସମ୍ମୁଖୀନ ହେଉଥିବା ଶୀର୍ଷ 10ଟି ଦେଶ ମଧ୍ୟରେ ସ୍ଥାନ ଦିଆଯାଇଛି। ଖାଦ୍ୟ ସଙ୍କଟ ଉପରେ 2026 ବିଶ୍ୱ ରିପୋର୍ଟରେ ଏହାକୁ ଆଫଗାନିସ୍ତାନ, ନାଇଜେରିଆ ଏବଂ ୟେମେନ୍ ଭଳି ଦେଶ ସହିତ ଖାଦ୍ୟାଭାବର ପ୍ରମୁଖ କେନ୍ଦ୍ର ଭାବେ ବିବେଚନା କରାଯାଇଛି। 2025 ପାକିସ୍ତାନରେ ପ୍ରାୟ 1,20,000,000 ଲୋକ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଆଜିର ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଆଜିର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଜନଗଣନା ପ୍ରକ୍ରିୟା ନାଗରିକଙ୍କ ଦାୟିତ୍ୱ ଓ ଏଥିରେ ସମସ୍ତେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେଉଛି ପ୍ରଚାର। ସିକ୍କିମକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ୟୁଏଇ ରାଷ୍ଟ୍ରପତି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।